ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର 10 ବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟସ୍ଥଳୀରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନେଇ ଜାତୀୟ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ। ଆର୍ଜିକର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣାରେ ବିଜେପି ପକ୍ଷରୁ ଆଜି ପଶ୍ଚିମବଙ୍ଗରେ 12 ଘଣ୍ଟିଆ ଧର୍ମଘଟ ଏବଂ ପ୍ୟାରିସ୍ଠାରେ ଆଜି ପାରାଅଲିମ୍ପିକ୍ସ କ୍ରୀଡ଼ା 2024ର ଆନୁଷ୍ଠାନିକ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଜି 10 ବର୍ଷ ପୂରଣ କରିଛି। ଏହା ଅଧୀନରେ 53 କୋଟିରୁ ଅଧିକ ହିତାଧିକାରୀ ବ୍ୟାଙ୍କ ଖାତା ଖୋଲିବାରେ ସକ୍ଷମ ହୋଇଛନ୍ତି। ଏହି ଯୋଜନା ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦିଗରେ ଏହା ସର୍ବୋକୃଷ୍ଟ ଯୋଜନା ହେବା ସହ ବିଶେଷକରି ମହିଳା, ଯୁବ ଓ ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ବେଶ୍ ଲାଭଦାୟକ ହୋଇପାରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଯୋଜନା ଅର୍ଥନୈତିକ ମୁଖ୍ୟ ସ୍ରୋତରେ ଗରିବମାନଙ୍କୁ ଯୋଡ଼ିବାରେ ବିଶେଷ ସହାୟକ ହୋଇଛି। ଜନଧନ, ମୋବାଇଲ୍ ନମ୍ଘର ଏବଂ ଆଧାର 3ଟି ଯୋଡ଼ି ହେବା ଦ୍ୱାରା ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆର୍ଥିକ ଲାଭ ବିନା ଦ୍ୱିଧାରେ ପହଞ୍ଚପାରୁଛି ଏବଂ ଏଥିରେ ସ୍ୱଚ୍ଛତା ମଧ୍ୟ ବଜାୟ ରହୁଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ପ୍ରାୟ 67% ଆକାଉଣ୍ଟ ଖୋଲାଯାଇପାରିଛି ଏବଂ କେବଳ ମହିଳାମାନଙ୍କର 55% ଆକାଉଣ୍ଟ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କାର୍ଯ୍ୟସ୍ଥଳୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ନେଇ ଜାତୀୟ ଟାସ୍କଫୋର୍ସର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ର ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକ ଯୋଗ ଦେଇଛନ୍ତି। କାର୍ଯ୍ୟସ୍ଥଳୀରେ ଡାକ୍ତରୀ ବୃତ୍ତିଧାରୀଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସୁପ୍ରିମ୍କୋର୍ଟଙ୍କ ସୁପାରିଶରେ ଟାସ୍କଫୋର୍ସ ଗଠନ କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବା ସହ ସେମାନଙ୍କର ସୁଚିନ୍ତିତ ପ୍ରସ୍ତାବମାନ ଦେଇଥିଲେ। ଏ ନେଇ ବିଭିନ୍ନ ହିତଧାରକଙ୍କ ପକ୍ଷରୁ ପ୍ରାୟ 300ରୁ 400 ପ୍ରସ୍ତାବ ଆସିଥିବା ନେଇ ଟାସ୍କଫୋର୍ସର ସଦସ୍ୟମାନେ ଜଣାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଜର ୱେବ୍ସାଇଟ୍ ମାଧ୍ୟମରେ ସଜେସନ୍ସ ଟୁ ଏନ୍ଟିଏଫ୍ଏ ପୋର୍ଟାଲ୍ ସୃଷ୍ଟି କରି ସମଗ୍ର ଦେଶରୁ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ହିତଧାରକଙ୍କ ପ୍ରସ୍ତାବକୁ ସନ୍ନିବେଶିତ କରିବାର ବ୍ୟବସ୍ଥା କରିଛି। ଟାସ୍କଫୋର୍ସର ସଦସ୍ୟମାନଙ୍କ ସହ ସ୍ୱାସ୍ଥ୍ୟ ସଚିବ ବିଚାର ବିମର୍ଶ କରି ପ୍ରମୁଖ ହିତଧାରକଙ୍କ ପ୍ରସ୍ତାବଗୁଡ଼ିକୁ ଆଲୋଚନା ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଆର୍ଜିକର ମେଡିକାଲ କଲେଜରେ ହୋଇଥିବା ଅଘଟଣ ଓ ଡାକ୍ତରୀ ବୃତ୍ତିଧାରୀଙ୍କ ସୁରକ୍ଷା ସଂକ୍ରାନ୍ତରେ ତୁରନ୍ତ 3 ସପ୍ତାହ ଭିତରେ ଅନ୍ତରୀଣ ରିପୋର୍ଟ ଦେବା ଲାଗି ସୁପ୍ରିମ୍କୋର୍ଟ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦେଇଥିବାବେଳେ 2 ମାସ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। କୋଲକାତାର ଆର୍ଜିକର ମେଡିକାଲ କଲେଜରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ବିଜେପି ପକ୍ଷରୁ ଆଜି ପଶ୍ଚିମବଙ୍ଗରେ କରାଯାଇଥିବା 12 ଘଣ୍ଟିଆ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିକ୍ଷୋଭ ଯୋଗୁଁ ରେଳସେବା ବାଧାପ୍ରାପ୍ତ ହୋଇଥିବାବେଳେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଏହାର ପ୍ରଭାବ ବିଶେଷକରି ନନ୍ଦୀଗ୍ରାମ ଓ ଅଲ୍ଲୀପୁରଦାରଠାରେ ଦେଖିବାକୁ ମିଳିଛି। ମାଲଦାଠାରେ ରାସ୍ତା ଅବରୋଧ କରାଯାଇଥିବାରୁ ଟିଏମ୍ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତେବେ କୋଲକାତାର ଅନେକ ସ୍ଥାନରେ ଦୋକାନ ବଜାର ଓ ସ୍କୁଲ କଲେଜ ଖୋଲା ରହିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ନିକଟରେ ହୋଇଥିବା ନବାନ୍ନ ଅଭିଯାନ ପ୍ରତିବାଦ ସମୟରେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ଏହି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି। ରାଜ୍ୟସଭାକୁ 12 ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିର 9 ଜଣ, ଏନ୍ଡିଏ ସହଯୋଗୀ ଦଳର 2 ଏବଂ କଂଗ୍ରେସର ଜଣେ ପ୍ରାର୍ଥୀ ରହିଛନ୍ତି। ବିଜେପି ଦଳର ପ୍ରାର୍ଥୀ ଭାବେ ଆସାମରୁ ମିଶନ ରଞ୍ଜନ ଦାସ ଓ ରାମେଶ୍ୱର ତେଲି, ବିହାରରୁ ମନନ କୁମାର ମିଶ୍ର, ହରିୟାଣାରୁ କିରଣ ଚଢ଼ାରୀ, ମଧ୍ୟପ୍ରଦେଶରୁ ଜର୍ଜ କୁରିଆନ୍, ମହାରାଷ୍ଟ୍ରରୁ ଧୀରୟା ସିଲ୍ ପାଟିଲ, ଓଡ଼ିଶାରୁ ମମତା ମହନ୍ତ, ରାଜସ୍ଥାନରୁ ରବନୀତ ସିଂ ବିଟ୍ଟୁ ଏବଂ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ଅଭିଷେକ ମନୁ ସିଂଘଭି ତେଲଙ୍ଗାନାରୁ ଏବଂ ଏନ୍ସିପି ଅଜିତ ପାୱାର ଗୋଷ୍ଠୀର ନୀତିନ ପାଟିଲ ମହାରାଷ୍ଟ୍ରରୁ ନିର୍ବାଚିତ ହୋଇଛନ୍ତି। ଆର୍ଏଲ୍ଏମ୍ର ଉପେନ୍ଦ୍ର ଖୁସ୍ୱା ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଦେଶର 1,065 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଚଳିତ ବର୍ଷ ଖରିଫ ଫସଲ ଚାଷ କରାଯାଉଛି। ଗତବର୍ଷ ଏହି ସମୟ ମଧ୍ୟରେ 1,044 ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଥିଲା। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଖରିଫ ଫସଲ ସମ୍ପର୍କିତ ଅଗ୍ରଗତି ରିପୋର୍ଟରୁ ଏହା ଜଣାପଡ଼ିଛି। 394 ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେହିଭଳି 115 ଲକ୍ଷ ହେକ୍ଟରରେ ଡାଲି, 185 ଲକ୍ଷରୁ ଅଧିକ ହେକ୍ଟରରେ ଖାଦ୍ୟଶସ୍ୟ ଏବଂ 188 ଲକ୍ଷରୁ ଅଧିକ ହେକ୍ଟରରେ ତୈଳବୀଜ ଚାଷ ହୋଇଥିବା ଏହି ରିପୋର୍ଟରୁ ସୂଚନା ମିଳିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତିହାର ଜେଲ୍ରୁ ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀସ୍ଥିତ ରାଉଜ ଆଭିନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଜାଭିର ବାଉସଙ୍କ ସମ୍ମୁଖରେ ସେ ହାଜର ହୋଇଥିଲେ। ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା କାଉଣ୍ଟର ଆଫିଡେଭିଟ୍ରେ ସିବିଆଇ କେଜରିୱାଲଙ୍କ ଜ୍ଞାତସାରରେ ମଦ ଦୁର୍ନୀତି ନୀତି ପ୍ରଣୟନ କରାଯାଇଥିବା ନେଇ ଅଭିଯୋଗ ରହିଆସିଛି। ତାଙ୍କ ଜାମିନ ନେଇ କେଜରିୱାଲ ଅଦାଲତରେ ଆବେଦନ କରିଥିଲେ ମଧ୍ୟ ସିବିଆଇ ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ଅଦାଲତରେ ଜଣାଇଛି। ଏହି ମାମଲାରେ କେଜରିୱାଲଙ୍କର ହାତ ରହିଥିବା ନେଇ ବିଭିନ୍ନ ଅଦାଲତ ବିଭିନ୍ନ ସମୟରେ ରାୟ ଦେଇଆସିଛନ୍ତି। ଆସନ୍ତା ମାସ 5 ତାରିଖରେ ସୁପ୍ରିମକୋର୍ଟରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ୱାକଫ ସଂଶୋଧନ ବିଲ୍ 2024 ଉପରେ ବିଚାର ବିମର୍ଶ କରୁଥିବା ସଂସଦୀୟ ଯୁଗ୍ମ କମିଟି ସମାଜର ବିଭିନ୍ନ ବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, ବିଶେଷଜ୍ଞ ଏବଂ ଅନୁଷ୍ଠାନମାନଙ୍କଠାରୁ ମତାମତ ଆହ୍ୱାନ କରିଛି। ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଲିଖିତ ପରାମର୍ଶ ଦେବାକୁ ଚାହୁଁଥିଲେ ଯୁଗ୍ମ ସଚିବ ଜେଏମ୍ ଲୋକସଭା ସଚିବାଳୟ, ରୁମ୍ ନମ୍ଘର 440, ସଂସଦ ଭବନ ଆନେକ୍ସ, ନୂଆଦିଲ୍ଲୀ 110001 ଠିକଣାରେ ଦେଇପାରିବେ। ଇଂରାଜୀ ଏବଂ ହିନ୍ଦୀରେ ମତାମତ ପଠାଇପାରିବେ। ମତାମତ ପଠାଇବାକୁ 15 ଦିନ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ କମିଟି ନିକଟରେ ଦାଖଲ କରାଯାଇଥିବା ମତାମତ ରେକର୍ଡର ଅଂଶବିଶେଷ ହେବ ଏବଂ ଏହାକୁ ଗୋପନୀୟ ରଖାଯିବ। ତେବେ ବ୍ୟକ୍ତିଗତ ଭାବେ ହାଜର ହୋଇ ମତ ଉପସ୍ଥାପନ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ଜଣାଇବାକୁ ଅନୁରୋଧ କରାଯାଇଛି। ଏହି ବିଲ୍ର ଲେଖା ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲୋକସଭା ୱେବ୍ସାଇଟ୍ରେ ଉପଲବ୍ଧ ଅଛି। ସୂଚନାଯୋଗ୍ୟ, ଗତ ବଜେଟ୍ ଅଧିବେଶନ ସମୟରେ ଲୋକସଭାରେ ଆଗତ ଏହି ବିଲ୍କୁ ଅଧିକ ଯାଞ୍ଚ ପାଇଁ ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଆଯାଇଥିଲା। ଆଗାମୀ ଶୀତକାଳୀନ ଅଧିବେଶନ ପ୍ରଥମ ସପ୍ତାହ ସୁଦ୍ଧା କମିଟି ତା'ର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଫ୍ରାନ୍ସର ପ୍ୟାରିସ୍ଠାରେ ପାରାଲିମ୍ପିକ୍ସ କ୍ରୀଡ଼ା 2024 ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଆସନ୍ତା ମାସ 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗ୍ରୀଷ୍ମକାଳୀନ ପାରାଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପ୍ରଥମଥର ପାଇଁ ଫ୍ରାନ୍ସ ପକ୍ଷରୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ 1992 ମସିହାରେ ଶୀତକାଳୀନ ପାରାଲିମ୍ପିକ୍ସ ଟିଗ୍ନେସ୍ ଏବଂ ଆଲବର୍ଟ ଭିଲିଠାରେ ଆୟୋଜନ କରିଥିଲା। ଆଜିର ଏହି ଉଦ୍ଘାଟନୀ ସମାରୋହ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ଭାରତର 38 ଜଣ ପାରା ଆଥ୍ଲେଟ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ସମାରୋହରେ 22 ପ୍ରକାରର କ୍ରୀଡ଼ା ଖେଳାଯିବାକୁ ଥିବାବେଳେ 12ଟି ବର୍ଗରେ ଭାରତୀୟ ଖେଳାଳିମାନେ ଅଂଶଗ୍ରହଣ କରିବେ। ଭାରତୀୟ ସଟ୍ପୁଟ୍ ତାରକା ଏବଂ ଏସୀୟ କ୍ରୀଡ଼ା 2022ର ରୌପ୍ୟ ପଦକ ବିଜେତା ଭାଗ୍ୟଶ୍ରୀ ଯାଦବ, ଜାଭେଲିନ୍ ତାରକା ସୁମିତ ଅନ୍ତିଲ ଏହି ଉଦ୍ଘାଟନୀ ସମାରୋହରେ ଭାରତୀୟ ଜାତୀୟ ପତାକାଧାରୀ ହେବେ। ପାରା ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର ପୁରୁଷ ବିଭାଗରେ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବନ୍ଧୁକ ଚାଳନାରେ ଅବନୀ ଲେଖ୍ରା ଏବଂ ମନୀଷ ନରୱାଲ ନିଜର ପାରଦର୍ଶିତା ପ୍ରଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର 10 ବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆର୍ଜିକର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣାରେ ବିଜେପି ପକ୍ଷରୁ ଆଜି ପଶ୍ଚିମବଙ୍ଗରେ 12 ଘଣ୍ଟିଆ ଧର୍ମଘଟ ଏବଂ ପ୍ୟାରିସ୍ଠାରେ ଆଜି ପାରାଲିମ୍ପିକ୍ସ କ୍ରୀଡ଼ା 2024ର ଆନୁଷ୍ଠାନିକ ଉଦ୍ଘାଟନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଅନ୍ କରିପାରିବେ।